ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 14 ତାରିଖ ଦିନ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସ୍ବେ। 14 ତାରିଖ ଉପରବେଲା ଭୁବନେଶ୍ୱର ବିମାନ ବନ୍ଦରନ ପହଞ୍ଚିକରି ଏମ୍ସର ସମାବର୍ତ୍ତନ ଉତ୍ସବଥି ଯୋଗଦେବେ। ସେହିଦିନ ରାଜ୍ୟ ରାଜଭବନର ରାତି ରହଣି କରିକରି ଆରଦିନ ସକାଳବେଲା କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ବାର୍ଷିକ ସମାବର୍ତ୍ତନ ଉତ୍ସବଥି ଯୋଗଦେବେ। ତା ଋତୁରୁ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ କାମର ଭିତ୍ତିପ୍ରସ୍ତର ସ୍ଥାପନା କରିବେ। ସେହିଦିନ କଟକନ ସାରଳା ସାହିତ୍ୟ ସଂସଦ ତରଫ ହେବାର୍କେ ଥିବା ଆଦିକବି ସାରଳା ଦାସଙ୍କର ଜୟନ୍ତୀ କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କର ଗସ୍ତକେ ନେଇକରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଥି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏଥି ଭିନ୍ ଭିନ୍ ବିଭାଗ ଆଉ ପୁଲିସ୍ ବାହିନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଝାଡ଼ଖଣ୍ଡର ରାଞ୍ଚିଠାରେ ଆଜି ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦର ବୈଠକ ହେବା। ଏଥି ଯୋଗଦେବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ଝାଡ଼ଖଣ୍ଡ ଗସ୍ତ କରିଛନ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଅଧ୍ୟକ୍ଷତାଥି ହେବାର୍କେ ଥିବା ବୈଠକଥି ଓଡ଼ିଶା ବିହାର ଝାଡ଼ଖଣ୍ଡ ଛତିଶଗଡ଼ ଆଉ ପଶ୍ଚିମବଙ୍ଗର ପ୍ରତିନିଧିମାନେ ଯୋଗଦେଇକରି ନକ୍ସଲବାଦ ଆନ୍ତଃରାଜ୍ୟ ସହଯୋଗ ସୀମା ବିବାଦ ସୁରକ୍ଷା ଆଉ ବିକାଶମୂଳକ ବିଷୟଥି ଆଲୋଚନା କରିବେ। ଆଜି ହେଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ଫି ବଛର ଜୁଲାଇ 10 ତାରିଖକେ ମତ୍ସ୍ୟଚାଷୀ ଦିବସ ଭାବେ ପାଳନ କରାଯାଏସି। ଏ ଅବସରରେ କେନ୍ଦ୍ର ମତ୍ସ୍ୟ ଆଉ ପ୍ରାଣୀପାଳନ ମନ୍ତ୍ରଣାଳୟ ତରଫ ଭୁବନେଶ୍ୱର କୌଶଲ୍ୟା ଗଙ୍ଗଠାରେ ଥିବା ଆଇସିଏଆର୍ ସିଫା ପରିସରନ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ 2025 ପାଳନ କରାଯିବା। କାର୍ଯ୍ୟକ୍ରମଟି କେନ୍ଦ୍ର ମତ୍ସ୍ୟ ଆଉ ପ୍ରାଣୀପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, ବିଭାଗର ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ପି ସିଂ ବଘେଲ ଆର୍ ଜର୍ଜ କୁରିଏନ୍ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇକରି ମାଛ ଚାଷ କ୍ଷେତ୍ରଟି ଓଡ଼ିଶାକେ ଗୋଟିଏ ଆଗୁଆ ରାଜ୍ୟ କରବାର ସହିତ ଭିଜନ 2036 ଲକ୍ଷ୍ୟ ପୂରଣ ଲାଗି ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍। ରାଜ୍ୟ ଆଇନ କମିଶନଙ୍କର ପହିଲା ବୈଠକ ଗଲାକାଲି ଭୁବନେଶ୍ୱର ତୋଷାଳି ଭବନଠାରେ ହୋଇଯାଇଛି। ବୈଠକଟି କମିଶନର ପାଞ୍ଚଟା କାର୍ଯ୍ୟସୂଚୀ ଉପରେ ଆଲୋଚନା କରାଯାଇଥିଲା। ଏ ଅବସରରେ କମିଶନର ଲୋଗୋ ଆଉ ଇମେଲ୍ ଆଇଡିକେ ଉନ୍ମୋଚନ କରାଯାଇଛି। ବୈଠକଟି କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ ଆଉ ଅଲଗା ସଦସ୍ୟମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କର ଖଣି ମନ୍ତ୍ରଣାଳୟ ତରଫ ନୂଆଦିଲ୍ଲୀନ ଗୋଟିଏ ଜାତୀୟ ସ୍ତରୀୟ କର୍ମଶାଳା ହୋଇଯାଇଛି। ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି ଏ ଅବସରରେ ଓଡ଼ିଶାକେ ପ୍ରଶଂସା କରାଯାଇଛି। ଏ ପାଣ୍ଠି ଠୁଲାବାର୍ଥୀ ଓଡ଼ିଶା ଦେଶର ପାଞ୍ଚଟା ଶ୍ରେଷ୍ଠ ରାଜ୍ୟ ଭିତରେ ଠାନ୍ ପାଇଛି। କୃଷି କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି ରାଜ୍ୟକେ ସର୍ବଭାରତୀୟ ସ୍ତରଟି ଶ୍ରେଷ୍ଠ ରାଜ୍ୟ ଭାବେ ଏଗ୍ରିକଲ୍ଚର ଲିଡରସିପ୍ ପୁରସ୍କାର ଦିଆଯାଇଛି। ନୂଆଦିଲ୍ଲୀନ ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଟି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍। ପୁରସ୍କାର ପାଇବାର ଉତ୍ତରୁ ଶ୍ରୀ ସିଂହଦେଓ ଏହି ପୁରସ୍କାର ଓଡ଼ିଶାର ଚାଷୀମାନଙ୍କର ନୂଆ ସୃଜନ ଆଉ କଠିନ ପରିଶ୍ରମର ଫଲ ଆଏ ବୋଲି କହିଛନ୍। ପୁରୀ ରଥଯାତ୍ରା ଦଲାଚକଟା ଘଟଣାର ତଦନ୍ତ କରୁଥିବା ଉନ୍ନୟନ କମିଶନର ଅନୁ ଗର୍ଗ ଗଲାକାଲି ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ସାକ୍ଷ୍ୟ ଆଉ ତଥ୍ୟ ଗ୍ରହଣ କରିଛନ୍। ଏଥି 17 ଜଣ ବ୍ୟକ୍ତି ଆଉ ସଂଗଠନ ଉପସ୍ଥିତ ରହିକରି ତାଙ୍କର ପାଖେ ଥିବା ତଥ୍ୟ ଆଉ ପ୍ରମାଣ ଦାଖଲ କରିଛନ୍। ଆଜି ଉପରବେଲା ପୁରୀ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ଠାରେ ଶ୍ରୀମତୀ ଗର୍ଗ ସାକ୍ଷ୍ୟ ଗ୍ରହଣ କରିବେ ବୋଲି ଯୋଜନା ଆଉ ସଂଯୋଜନା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଆଜି ହେଉଛି ପବିତ୍ର ଗୁରୁପୂର୍ଣ୍ଣିମା। ଇତାକେ ବ୍ୟାସ ପୂର୍ଣ୍ଣିମା ବୋଲି ଭିଲ୍ କୁହାଯାଏସି। ଗୁରୁ ଶିଷ୍ୟ ପରମ୍ପରା ଭାରତୀୟ ସଭ୍ୟତା ଆର୍ ସଂସ୍କୃତିର ଅଭିନ୍ନ ଅଙ୍ଗ ଏ। ଜୀବନର ସବୁ ଦିଗେ ବାଟ କଢ଼ଉଥିବା ଗୁରୁମାନଙ୍କୁ ସମ୍ମାନ ଜନାଇକରି ଗୁରୁପୂର୍ଣ୍ଣିମା ମନାଯାଏସି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଲ୍ ଓଡ୍ରାଫ୍ର ଗୋଟିଏ ନୂଆ ୟୁନିଟ୍ ସମ୍ବଲପୁରନ ଖୁଲ୍ବା। ଏଥି ଅଧିକାରୀ ଆଉ କର୍ମଚାରୀମାନଙ୍କୁ ମିଶାଇକରି ମୋଟ 45 ପଦବୀ ରହିବା। ସାରା ରାଜ୍ୟ 10 ନୂଆ ଓଡ୍ରାଫ୍ ୟୁନିଟ୍ ସ୍ଥାପନା କରାଯିବା ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ହୀରାକୁଦ ଜଲଭଣ୍ଡାରୁ ଆଜି 16 ଗେଟ୍ ଦେଇକରି ବୟଡ୍ ପାଣି ଛଡ଼ାଯାଉଛି। ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଜି ସକାଳ 6 ତକ ଜଲଭଣ୍ଡାରକେ ଫି ସେକେଣ୍ଡଟି 241,252 ଘନଫୁଟ ପାଣି ଆସୁଥିବାର ବେଲ୍କେ 268,469 ଘନଫୁଟ ପାଣି ଛଡ଼ାଯାଉଛି। ଏ ସମୟରେ ଜଲଭଣ୍ଡାର ଜଳସ୍ତର 605.39 ଫୁଟ ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ତାର ପାଖର ଇଲାକା ଉପରେ ଘୂର୍ଣ୍ଣିବଲୟର ପ୍ରଭାବଥି ବଙ୍ଗୋପସାଗରନ ଗୋଟିଏ ଲଘୁଚାପ କ୍ଷେତ୍ର ବନିଛେ। ଇତାର ପ୍ରଭାବଥି ରାଜ୍ୟ ବର୍ଷା ଲାଗି ରହିଛେ। ଆଇବା 24 ଭିତରେ ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ସହିତ 20 ଜିଲ୍ଲାନ ଘଡ଼ଘଡ଼ି ମାରିକରି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।